ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକାଲି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ଭିନ୍ ଭିନ୍ କ୍ଷେତ୍ର ଉଲ୍ଲେଖନୀୟ ଅବଦାନ ଥିବାର ବ୍ୟକ୍ତି ବିଶେଷକୁ ପଦ୍ମ ସମ୍ମାନ ସମ୍ମାନିତ କରିଛନ୍। ଏ ଅବସରରେ ହୋଇଥିବା ପଦ୍ମ ସମ୍ମାନ ସମାରୋହଟି କଳାକ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଥିବାର ଓଡ଼ିଶାର ଦୁଇଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ସମ୍ମାନିତ କରାଯାଇଛି। ସମ୍ବଲପୁରର ବିଶିଷ୍ଟ କବି ଆଉ ଲେଖକ ବିନୋଦ କୁମାର ପସାୟତ ଆଉ କୃଷ୍ଣଲୀଳାର ସଙ୍ଗୀତ ଗାୟକ ଗଞ୍ଜାମର ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ଦେଇଛନ୍। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆର୍ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କର ଗୋଟିଏ ବୈଠକ ହୋଇଯାଇଛି। ଏଥି ଆଇବା 26 ତାରିଖ ଦିନ ହେବାରକେ ଥିବାର ସାଧାରଣ ନିର୍ବାଚନର ଦୁଇ ନମ୍ଘର କ୍ଷେପ୍ଟି ଗ୍ରୀଷ୍ମ ପ୍ରବାହକେ ନେଇକରି ଖାସ୍ ଚିନ୍ତା ନାଇଁନ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍। ନିର୍ବାଚନ ଆୟୋଗ ପାଣିପାଗ ବିଭାଗ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଆର୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇକରି ଗଠନ କରାଯାଇଥିବାର ଗୋଟିଏ ଟାସ୍କଫୋର୍ସ ଭି ମତଦାନ ପର୍ଯ୍ୟାୟର 5 ଦିନ ଆଗନୁ ଗ୍ରୀଷ୍ମ ପ୍ରବାହ ଆର୍ ଆର୍ଦ୍ରତା ପ୍ରବାହର ସମୀକ୍ଷା କରବା। ନିର୍ବାଚନ କାମକେ ପ୍ରଭାବିତ କରୁଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସାହାଯ୍ୟ ଲାଗି ପ୍ରସ୍ତୁତ ରହିବାର ଲାଗି ରାଜ୍ୟମାନଙ୍କର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଦରକାରୀ ନିର୍ଦ୍ଦେଶ ଦେବାରକେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଗଲା ମାର୍ଚ୍ଚ 16 ତାରିଖର ମାର୍ଗଦର୍ଶିକା ଅନୁସାରେ ମତଦାନ କେନ୍ଦ୍ରମାନଙ୍କେ ପର୍ଯ୍ୟାପ୍ତ ବ୍ୟବସ୍ଥା କରବାରକେ ଆୟୋଗ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସିଇଓମାନଙ୍କ ସାଙ୍ଗେ ସମୀକ୍ଷା କରିବେ ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଲାକାଲ ଭୁବନେଶ୍ୱର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ 6 ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବାବଦେ ସମୀକ୍ଷା କରିଛନ୍। ଏହି ସମୀକ୍ଷା ବୈଠକଟି ଖୋର୍ଦ୍ଧା ପୁରୀ ନୟାଗଡ଼ କଟକ ଜଗତସିଂହପୁର ଆର୍ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ପିପିଟି ପ୍ରେଜେଣ୍ଟେସନ୍ ଜରିଏ ସେମାନଙ୍କର ଜିଲ୍ଲାର ପ୍ରସ୍ତୁତି ବାବଦେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ବୁଥ୍ ସ୍ତରନ ନିର୍ଭୁଲ ନିର୍ବାଚନ ପରିଚାଳନା କରିବାର ଲାଗି ଉପସ୍ଥିତ ଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ଆରକ୍ଷୀ ଅଧୀକ୍ଷକ ଅତିରିକ୍ତ ଜିଲ୍ଲାପାଳ ଉପଜିଲ୍ଲାପାଳ ଆଉ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକଟି ଆଇନ ଶୃଙ୍ଖଳା ରକ୍ଷା ବାବଦେ ବିଶେଷ ଆଲୋଚନା ହୋଇଥିଲା। ଫି ବୁଥ୍ ଯେନ୍ତା ସୁରକ୍ଷା ବଳୟ ଭିତରେ ରହିବା ଆର୍ ଇଭିଏମ୍ ଭିଭିପାଟ୍ ମତଗଣନା ତକ୍ ପୂରା ସୁରକ୍ଷାତି ରଖବାର ଉପରେ ଆଲୋଚନା କରାଯାଇଥିଲା। ନିର୍ବାଚନଟି ଆଦର୍ଶ ଆଚରଣ ବିଧିର ଅନୁପାଳନ ଲାଗି ଜିଲ୍ଲା ପ୍ରଶାସନ ପୁଲିସ୍ ପ୍ରଶାସନ ଭିନ୍ ଭିନ୍ ପ୍ରବର୍ତ୍ତନ ବିଭାଗ ମିଶିକରି କାମ କରବାରକେ ନିର୍ଦ୍ଦେଶ ଦିଆଯାଇଥିଲା। ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ବିନା କେନ୍ସି ଧନଜୀବନ ହାନିଥି ଐତ୍କା ମତଦାନ ହାରକେ ବଜାୟ ରଖବା ଲାଗି ଶ୍ରୀ ଧଳ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ସାଧାରଣ ନିର୍ବାଚନଟି ଭୋଟ୍ ହାର ବଢ଼ାବାରକେ ଜିଲ୍ଲା ପ୍ରଶାସନ ତରଫ ଭୋଟ୍ର ସଚେତନତା ର୍ୟାଲି ହୋଇଯାଇଛି। ଜିଲ୍ଲାର ବୀର ମହାରାଜପୁର ଆର୍ ସୋନପୁର ବିଧାନସଭା କ୍ଷେତ୍ର ଲାଗି ଅଲଗା ଅଲଗା 2 ସ୍ୱତନ୍ତ୍ର ର୍ୟାଲି ଆୟୋଜନ କରାଯାଇକରି ମତଦାନଟି ଐତ୍କାନୁ ଐତ୍କା ଭୋଟର ସାମିଲ ହେବାରକେ ଆହ୍ୱାନ ଦିଆଯାଇଥିଲା। ଖାସ୍କରି ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ଲାଗି ଗୋଟିଏ ଭୋଟ୍ ଗ୍ରହଣ କେନ୍ଦ୍ରକେ ଯାଇକରି ଭୋଟ୍ ଦେବାରକେ ଭୋଟରମାନଙ୍କୁ ନିବେଦନ କରାଯାଇଥିଲା। ସଂଘୀୟ ଲୋକସେବା ଆୟୋଗ ୟୁପିଏସ୍ସି ତରଫ ହୋଇଥିବାର କମ୍ବାଇଣ୍ଡ ଡିଫେନ୍ସ ସର୍ଭିସେସ୍ ସିଡିଏସ୍ ପରୀକ୍ଷାର ପରୀକ୍ଷାଫଳ ବାହାରିଛି। ଗଲା ସେପ୍ଟେମ୍ବର ମାସେ ହୋଇଥିବା ପରୀକ୍ଷାର୍ଥୀ 197 ଜଣ କୃତକାର୍ଯ୍ୟ ହୋଇଛନ୍। ପରୀକ୍ଷାଫଳର ସବିଶେଷ ବିବରଣୀ ୟୁପିଏସ୍ସିର ୱେବ୍ସାଇଟ୍ http://www.upsc.gov.in ଥି ମିଳିପାରବା। ରାଜ୍ୟ ଶ୍ରମ ଆଉ ଇଏସ୍ଆଇ ବିଭାଗ ତରଫ ରାଜ୍ୟ କାମ କରୁଥିବା କର୍ମଚାରୀ ରାଜ୍ୟ ବୀମା ଡାକ୍ତରଖାନାମାନଙ୍କର ନର୍ସିଂ ଅଧିକାରୀ ଆର୍ ସହାୟକ ନର୍ସିଂ ମିଡ୍ୱାଇଫ୍ମାନଙ୍କର ଦୁଇଦିନିଆ ତାଲିମ କର୍ମଶାଳା ଭୁବନେଶ୍ୱରର ମୂଲ ହୋଇଛି। ଏଟାକେ ଶ୍ରମ ବିଭାଗ କମିଶନର ଆର୍ ଶାସନ ସଚିବ ଆର୍ଏସ୍ ଗୋପାଳନ ଉଦ୍ଘାଟନ କରିଥିଲେ। କର୍ମଶାଳାଟି ମୋଟ 30 ଜଣ ନର୍ସିଂ ଅଧିକାରୀ ଆର୍ ସହାୟକ ନର୍ସିଂ ମିଡ୍ୱାଇଫ୍ ଯୋଗ ଦେଇଛନ୍। ବହିପଢ଼ାକେ ତହକାବାର ଲାଗି ଫି ବଛର ଏପ୍ରିଲ 23 ତାରିଖ ଦିନ ଏ ଦିବସ ପାଳନ କରାଯାଏସି। ବହି ବାଣ୍ଟବାର ଆର୍ ପଢ଼ବାରଟା ଇ ଦିନ ଜୋର ଦିଆଯାଏସି। ବହି ଲେଖବାର ପଢ଼ବାର ଅନୁବାଦ ପ୍ରକାଶନ ଆର୍ କପିରାଇଟ୍ର ସୁଫଲକେ ସାରା ପୃଥିବୀନ ତହକାବାର ଇ ଦିବସର ଲକ୍ଷ୍ୟ ଆଏ। ୟୁନେସ୍କୋ ତରଫ 1995 ଏପ୍ରିଲ 23 ତାରିଖ ଦିନ ଏ ଦିବସ ପହେଲା ପାଳନ କରାଯାଇଥିଲା। ପ୍ରସିଦ୍ଧ ସାହିତ୍ୟିକ ୱିଲିୟମ୍ ସେକ୍ସପିୟର ନିଗୁଏଲ୍ ସର୍ଭାଷ୍ଟେନ୍ସ ଆର୍ ଇନ୍କା ଗ୍ରାନ୍ସିଲାସୋ ଡିଲାଭେଗୋ ଆଜିର ଦିନେ ମୃତ୍ୟୁବରଣ କରିଥିଲେ। ସେମାନଙ୍କର ସମ୍ମାନଟି ଇ ଦିନକେ ବିଶ୍ୱ ପୁସ୍ତକ ଆର୍ କପିରାଇଟ୍ ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱ ପୁସ୍ତକ ଦିବସର ଏ ବର୍ଷର ବାର୍ତ୍ତା ହେଉଛି ତୁମ ମାର୍ଗରେ ପଠନ କର। ବରଗଡ଼ ଜିଲ୍ଲା ଗ୍ରାମଦେବୀ ମା ସମଲେଇଙ୍କର ପୀଠନ ଆଜି ଚୈତ ପୁନି ଅବସରରେ ଦେବୀଙ୍କର ଜଳାଭିଷେକ ହେଉଛି। ଏଥିଲାଗି ମନ୍ଦିରନ ଆଜି ଭୋର 4 ବଜୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଛି। ଚଣ୍ଡିହୋମ ଆର୍ ଅନ୍ନଭୋଗ ଉତାରୁ ବାସନ୍ତିକ ନବଦିନାତ୍ମକ ପୂଜା ସର୍ବା ଏଚ୍ନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।